ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ଜନଜାତି ଲୋକଙ୍କର ବିକାଶ ଦ୍ୱାରା ରାଜ୍ୟର ସାମୂହିକ ବିକାଶ ସମ୍ଭବ କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଝାଡ଼ାବାନ୍ତି ବ୍ୟାପିଥିବା ନେଇ କେନ୍ଦ୍ରୀୟ ଦଳଙ୍କ ସହ ଆଲୋଚନା କଲେ ସ୍ୱାସ୍ଥ୍ୟ ସଚିବ। ଦୂଷିତ ପାଣିରୁ ଡାଇରିଆ ବ୍ୟାପିଥିବା ନେଇ ସୂଚନା। ଶ୍ରୀମନ୍ଦିର ଅଣସର ଗୃହରେ ଜ୍ୱରରେ ପୀଡ଼ିତ ଦାରୁବ୍ରହ୍ମ ପାଇଛନ୍ତି ସାମାନ୍ୟ ଉପଶମ। ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଶ୍ରୀ ଅଲାରନାଥ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଏବଂ ରାଜ୍ୟର ସମସ୍ତ ଜିଲ୍ଲାରେ ଦକ୍ଷିଣ ପଶ୍ଚିମ ମୌସୁମୀ ସକ୍ରିୟ, ଶୁକ୍ରବାର ପର୍ଯ୍ୟନ୍ତ ଲାଗି ରହିବ ବର୍ଷାର ପ୍ରଭାବ। ଆଦିବାସୀ ସମ୍ପ୍ରଦାୟକୁ ଜଙ୍ଗଲ, ଜମି ଓ ଜୀବିକା ପ୍ରଦାନ କରିବା ସହ ସେମାନଙ୍କୁ ମୁଖ୍ୟଧାରାରେ ସାମିଲ କରିବା ପାଇଁ ରାଜ୍ୟ ସରକାର ନିରନ୍ତର ଚେଷ୍ଟା ଜାରି ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ମୟୂରଭଞ୍ଜ ଜିଲ୍ଲା ବାରିପଦା ଛଉପଡ଼ିଆଠାରେ ଆଦିବାସୀ ଶକ୍ତି ସମାବେଶକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍ତି, 40% ଜନଜାତି ଲୋକଙ୍କର ବିକାଶ ଦ୍ୱାରା ରାଜ୍ୟର ସାମୁହିକ ବିକାଶ ସମ୍ଭବ ହୋଇପାରିବ। ରାଜ୍ୟରେ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଅଧୀନରେ ଜନଜାତି ସମୁଦାୟର ବିକାଶକୁ ପ୍ରୋତ୍ସାହନ ଦିଆଯାଉଛି। ଆଦିବାସୀ ସମ୍ପ୍ରଦାୟର ସମସ୍ତ ସମସ୍ୟାର ସମାଧାନ କରିବା ଓ ଆବଶ୍ୟକତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଆଜିର ଏହି ସମାବେଶର ଆୟୋଜନ କରାଯାଇଛି।
ଓଡ଼ିଶାରେ 62 ପ୍ରକାରର ଜନଜାତି ବାସ କରନ୍ତି, ଆଉ ଭାରତରେ ମୋଟ 75 ଆଦିମ ଜନଜାତି ଯେଉଁମାନେ ବାସ କରନ୍ତି ସେମାନଙ୍କ ମଧ୍ୟରୁ ମଧ୍ୟ 13 ଜନଜାତି ସମ୍ପ୍ରଦାୟ ବାସ କରନ୍ତି ଆମର ଓଡ଼ିଶାରେ। ଆଉ ସେମାନେ ହେଲେ ସୌରା, ଲାଞ୍ଜିଆ ସୌରା, କୁଟିଆ କନ୍ଧ, ଡଙ୍ଗରିଆ କନ୍ଧ, ବଣ୍ଡା, ଲୋଧା, ଡିଡାଇ, ମାଙ୍କଡ଼ିଆ, ବିରହଳ, ପାଉଡ଼ି ଭୂୟାଁ, ପାହାଡ଼ି ଖଡ଼ିଆ, ଜୁଆଙ୍ଗ, ଚୁକୁଟିଆ, ଭୁଞ୍ଜିଆ, ଏମାନଙ୍କୁ ଆଗକୁ ଆଣିବାର ଦାୟିତ୍ୱ ହେଉଛି ଆଜି ଆମ ସରକାରଙ୍କର। ଭାରତୀୟ ସଂସ୍କୃତି ଓ ପରମ୍ପରା ଜନଜାତିଙ୍କର ବିନା କଳ୍ପନା କରିବା ଅସମ୍ଭବ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର 1/4 ଆଦିବାସୀ ସମ୍ପ୍ରଦାୟର ସ୍ୱତନ୍ତ୍ର ଭାଷା, ସଂସ୍କୃତି ଓ ପରମ୍ପରା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆଦିବାସୀଙ୍କ ବିକାଶକୁ ସରକାର ଗୁରୁତ୍ୱ ଦେଉଛନ୍ତି। ଧର୍ତ୍ତୀ ଆବା ଜନଜାତୀୟ ଗ୍ରାମ୍ୟ ଉତ୍କର୍ଷ ଯୋଜନା, ପିଏମ୍ ଅଜୟ, ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ପରି ବିଭିନ୍ନ ଯୋଜନାରେ ଜନଜାତିଙ୍କର ଉନ୍ନତି ସାଧିତ ହେଉଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍ତି। କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିଥିବା ସୂଚନା ପରିପ୍ରେକ୍ଷୀରେ ଡାଇରିଆକୁ ନିୟନ୍ତ୍ରଣ କରିବା ପାଇଁ ନୂଆଦିଲ୍ଲୀରୁ ଆସିଥିବା କେନ୍ଦ୍ରୀୟ ଦଳ ସହିତ ସ୍ୱାସ୍ଥ୍ୟ ସଚିବ ଅଶ୍ୱତୀ ଏସ୍ ସମୀକ୍ଷା ବୈଠକ କରିଛନ୍ତି। ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ କେନ୍ଦ୍ରୀୟ ଦଳ ଡାଇରିଆ ବ୍ୟାପିଥିବା ବିଭିନ୍ନ ଅଞ୍ଚଳର ସ୍ଥିତିକୁ ଅନୁଧ୍ୟାନ କରିଛନ୍ତି। ଡାଇରିଆର ପ୍ରଭାବ ବିଭିନ୍ନ ଜିଲ୍ଲାରେ ଥିବାରୁ ଜିଲ୍ଲାପାଳମାନଙ୍କୁ ସତର୍କତାମୂଳକ ପଦକ୍ଷେପ ନେବାକୁ କୁହାଯାଇଛି। ମୁଖ୍ୟତଃ ଭାବେ ଦୂଷିତ ପାଣିରୁ ଡାଇରିଆ ବ୍ୟାପିଥିବା ନେଇ କେନ୍ଦ୍ରୀୟ ଦଳ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଇଛି। ବୈଠକରୁ ମିଳିଥିବା ସୂଚନା ଅନୁସାରେ ଡାଇରିଆ ପ୍ରବଣ ଅଞ୍ଚଳରେ ଥିବା ସ୍କୁଲ୍ଗୁଡ଼ିକରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିବା ପାଇଁ ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ପ୍ରସ୍ତୁତ କରାଯିବା ନେଇ ଆଲୋଚନା ହୋଇଛି। ରାଜ୍ୟ ସରକାର ସ୍କୁଲ୍ର ପ୍ରଧାନ ଶିକ୍ଷକଙ୍କ ସମେତ ବ୍ଲକ୍ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସ୍ୱଚ୍ଛ ପରିବେଶରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଯାଜପୁର ଜିଲ୍ଲାରେ ଆଜି 49 ନମୁନା ମଧ୍ୟରୁ 16 କଲେରା ଭୂତାଣୁ ଚିହ୍ନଟ ହୋଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି। ଜିଲ୍ଲା ଶିକ୍ଷା ବିଭାଗ ଓ ଗ୍ରାମ୍ୟ ଜଳ ଯୋଗାଣ ଏବଂ ପରିମଳ ବିଭାଗକୁ ସ୍କୁଲ୍ଗୁଡ଼ିକରେ ପାନୀୟ ଜଳ ଉପଲବ୍ଧ କରାଇବା ପାଇଁ ଦାୟିତ୍ୱ ଦିଆଯାଇଛି। ଭଦ୍ରକ ଜିଲ୍ଲାରେ 33 ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ବୋଲି ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ସୁଧୀର ରଞ୍ଜନ ନାୟକ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ଜ୍ୱରରୁ ଉପଶମ ପାଇବା ପାଇଁ ଦୈତାପତି ଓ ପତି ମହାପାତ୍ର ସେବକମାନେ ଗୁପ୍ତ ସେବାରେ ଲାଗିଛନ୍ତି। ଶ୍ରୀବିଗ୍ରହମାନଙ୍କୁ ପଞ୍ଚମୀ ତିଥିରେ ଫୁଲୁରୀ ତେଲ ଶ୍ରୀଅଙ୍ଗରେ ଲାଗି ହେବା ପରେ ମହାପ୍ରଭୁ ଜ୍ୱରରୁ ସାମାନ୍ୟ ଉପଶମ ପାଇଛନ୍ତି। ଷଷ୍ଠୀ ତିଥିରେ ଗତକାଲି ଏବଂ ଆଜି ମଧ୍ୟ ସୁଦୁସୁଆରଙ୍କ ଘରୁ ଆସିଥିବା ଓଷ ମହାପ୍ରଭୁଙ୍କୁ ଲାଗି କରାଯାଇଛି। ଦେବସ୍ନାନ ପୂର୍ଣ୍ଣିମା ମଧ୍ୟରାତ୍ରିରୁ ଅଣସର ଗୃହରେ ଚତୁର୍ଦ୍ଧାମୂର୍ତ୍ତି ପ୍ରବେଶ କରିଛନ୍ତି। ଦୈତାପତି ଓ ପତି ସେବକଙ୍କ ନିଷ୍ଠାପର ସେବାରେ ଦାରୁବ୍ରହ୍ମ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଅନବସର ଗୁପ୍ତ ଚିକିତ୍ସା ସମ୍ପର୍କରେ ଦୈତାପତି ସେବକ କୀର୍ତ୍ତିଦାସ ମହାପାତ୍ର ଆକାଶବାଣୀକୁ କହିଛନ୍ତି।
ଅଣସର ସୁଦସ୍ୱରଙ୍କ ଦ୍ୱାରା ପ୍ରସ୍ତୁତ ଏହି ଔଷଧକୁ ଦୈତାପତି ମାନେ ମହାପ୍ରଭୁଙ୍କର ଶ୍ରୀଅଙ୍ଗରେ ଲଗାଇଥାନ୍ତି। ଏହି ଜ୍ୟେଷ୍ଠ ପୂର୍ଣ୍ଣିମା ଠାରୁ ଆଷାଢ଼ ଅମାବାସ୍ୟା ପର୍ଯ୍ୟନ୍ତ ଏହି 15 ଦିନ ମହାପ୍ରଭୁଙ୍କର ସମ୍ପୂର୍ଣ୍ଣ ଅନବସର ଗୃହରେ ଗୁପ୍ତ କାର୍ଯ୍ୟ କରାଯାଇଥାଏ ଏବଂ ଏହି ଗୁପ୍ତ କାର୍ଯ୍ୟକୁ ସମସ୍ତ ଦୈତାପତିମାନେ ସମ୍ପାଦନ କରିଥାନ୍ତି।
ଶ୍ରୀଜୀଉଙ୍କର ସ୍ୱାସ୍ଥ୍ୟ ଉପଚାର ସମୟରେ ବ୍ରହ୍ମଗିରିର ଶ୍ରୀ ଅଲାରନାଥ ପୀଠରେ ଦାରୁବ୍ରହ୍ମ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି ବୋଲି ପୁରାଣରେ ବର୍ଣ୍ଣିତ ଅଛି। ଏ ସମ୍ପର୍କରେ ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟ।
ଦାରୁବ୍ରହ୍ମ ଅସୁସ୍ଥ ହୋଇ ଜ୍ୱରରେ ପୀଡ଼ିତ ହେବା ପରେ ଅଣସର ପିଣ୍ଡିକୁ 13 ଦିନ ପାଇଁ ବିଜେ କରିଛନ୍ତି। ପୁରାଣ ଶାସ୍ତ୍ର ଅନୁସାରେ ଶ୍ରୀକ୍ଷେତ୍ର ଧାମର ପଶ୍ଚିମ ଭାଗରେ ଯେଉଁ ପବିତ୍ର ଧାମ ରହିଛି ତାହା ବ୍ରହ୍ମଗିରି ନାମରେ ପ୍ରସିଦ୍ଧ। ଭକ୍ତମାନେ ପ୍ରଭୁଙ୍କ ଦର୍ଶନ ନିମନ୍ତେ ବ୍ୟାକୁଳ ହେବାରୁ ସ୍ୱୟଂ ଚତୁର୍ଦ୍ଧାମୂର୍ତ୍ତି ବ୍ରହ୍ମ ନାରାୟଣ ଭାବରେ ନୀଳଗିରିରୁ ଆସି ବ୍ରହ୍ମଗିରି ଧାମରେ ଶ୍ରୀ ଅଲାରନାଥଙ୍କ ରୂପରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ଶ୍ରୀମନ୍ଦିରର ଭୋଗନୀତି ପରେ ଶ୍ରୀ ଅଲାରନାଥଙ୍କ ପୀଠରେ ମଧ୍ୟ ଅନ୍ନ, ଖେଚୁଡ଼ି, ଡାଲି ଏବଂ ଅନ୍ୟ ବ୍ୟଞ୍ଜନ ସହିତ କ୍ଷୀରି ଭୋଗ କରାଯାଇଥାଏ। ଶ୍ରୀ ଅଲାରନାଥଙ୍କ କ୍ଷୀରି ଭୋଗ ସବୁଠାରୁ ଅତି ପ୍ରିୟ। ଏହି ସମୟରେ ପ୍ରାୟ ପ୍ରତ୍ୟେକ ଦିନ ରୋଷ ଘରେ 50 ହଣ୍ଡା କ୍ଷୀରି ପ୍ରସ୍ତୁତ ହୋଇଥାଏ। ଶ୍ରୀମନ୍ଦିର ଭଳି ଶ୍ରୀ ଅଲାରନାଥଙ୍କ ପୀଠରେ ପ୍ରତ୍ୟେକ ଦିନ ଆଳତୀ, ଅବକାଶ, ବଲ୍ଲଭ, ଚନ୍ଦନ ଲାଗି, ବଡ଼ ସିଂହାର ବେଶ, ଅନ୍ନଭୋଗ, ପହୁଡ଼ ଆଦି ନୀତି ଅନୁଷ୍ଠିତ ହୋଇଥାଏ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରିଣିଆ।
ସରକାରୀ ଓ ଘରୋଇ ଅନୁଷ୍ଠାନରେ ଲିଙ୍ଗଗତ ଆଇନର ସୁପରିଚାଳନା ପାଇଁ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରିବା ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଲିଙ୍ଗଗତ ନିର୍ଯାତନା ନିବାରଣ ଆଇନ 2013 ଅନୁଯାୟୀ ରାଜ୍ୟର ସରକାରୀ ବେସରକାରୀ ଅନୁଷ୍ଠାନରେ ଆଇସିସି ଗଠନ ସମ୍ପର୍କରେ ସର୍ଭେ କରିବାକୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ କୁହାଯାଇଛି। ଆସନ୍ତା ମାସ 15 ତାରିଖ ସୁଦ୍ଧା ସର୍ଭେ ଶେଷ କରି ରିପୋର୍ଟ ଦାଖଲ ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଚଳିତ ବର୍ଷ ଯୁବ ପୁରସ୍କାର ଓ ବାଲ୍ ପୁରସ୍କାର ଘୋଷଣା କରାଯାଇଛି। କଦମ୍ବ ବନ ପାଇଁ ସୁବ୍ରତ କୁମାର ସେନାପତି ଓ କେତେ ଫୁଲ ଫୁଟିଛି ବହି ପାଇଁ ରାଜକିଶୋର ପାଢ଼ୀ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ଶିକ୍ଷକତା ବୃତ୍ତିରେ ଥିବା 75,403 ଜଣ ଇନ୍ ସର୍ଭିସ୍ ଶିକ୍ଷକ ଓଟିଟି ପାଇଁ ଆବେଦନ କରିଥିବା ଜଣାପଡ଼ିଛି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କେବଳ ଇନ୍ ସର୍ଭିସ୍ ଶିକ୍ଷକଙ୍କ ଲାଗି ସ୍ୱତନ୍ତ୍ର ଓଟିଇଟି ବ୍ୟବସ୍ଥା କରାଯାଇଛି। ଶିକ୍ଷକମାନେ ପଦୋନ୍ନତି ପାଇବାକୁ ହେଲେ ଓଟିଇଟି ବାଧ୍ୟତାମୂଳକ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ପଦୋନ୍ନତିକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଓଟିଇଟି ଆବେଦନ ସଂଖ୍ୟା ବୃଦ୍ଧି ପାଇଛି। ଗଣଶିକ୍ଷା ବିଭାଗର ଏହି ନିଷ୍ପତ୍ତି ଅନୁସାରେ 2011 ପୂର୍ବରୁ ଚାକିରି ପାଇଥିବା ଶିକ୍ଷକ, ଗଣଶିକ୍ଷକ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଶିକ୍ଷକମାନେ ଏହି ଓଟିଇଟି ପରୀକ୍ଷା ଦେଇପାରିବେ। ନୟାଗଡ଼ ଜିଲ୍ଲାରେ ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆ ନିରାକରଣ ପାଇଁ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ବୈଠକ ହୋଇଯାଇଛି। ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆ ନିରାକରଣ ସମ୍ପର୍କରେ ପରାମର୍ଶ ଦିଆଯାଇଛି। ଅଭିଯାନରେ ଲୋକଙ୍କୁ ସଚେତନ କରାଯିବା ସହ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଥିବା ଜଳ ଉତ୍ସଗୁଡ଼ିକ ବିଶୋଧନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ସୁଶାନ୍ତ କୁମାର ଦାସ ଉପସ୍ଥିତ ଥିଲେ। ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ପ୍ରତିଷ୍ଠାନ ଆଇଆଇଏମ୍ସିରେ ଓଡ଼ିଆ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ ପାଇଁ ଖାଲି ପଡ଼ିଥିବା କେତେକ ସିଟ୍ରେ ଆସନ୍ତାକାଲି ସ୍ପଟ୍ ଆଡ୍ମିସନ୍ କରାଯିବ। ନାମଲେଖା ପ୍ରକ୍ରିୟା ସ୍ୱତନ୍ତ୍ର ଭାବେ ଅନୁସୂଚିତ ଜାତି, ଅନ୍ୟାନ୍ୟ ପଛୁଆ ବର୍ଗ ଏବଂ ଆର୍ଥିକ ଦୁର୍ବଳ ବର୍ଗ ସହିତ ସାଧାରଣ ବର୍ଗର ଯୋଗ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ। ଇଚ୍ଛୁକ ଛାତ୍ରଛାତ୍ରୀଙ୍କୁ ସ୍ପଟ୍ ରାଉଣ୍ଡ ନାମଲେଖା ସମୟରେ ଲିଖିତ ପରୀକ୍ଷା ଓ ସାକ୍ଷାତକାର ଦେବାକୁ ପଡ଼ିପାରେ। ଦେଶର ଉଭୟ ପଶ୍ଚିମ ଓ ପୂର୍ବ ଭାଗରେ 2 ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ପଶ୍ଚିମ ଭାଗରେ ଲଘୁଚାପ ଦକ୍ଷିଣ ଗୁଜରାଟ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଏବଂ ପୂର୍ବ ଭାଗରେ ଦକ୍ଷିଣ ପଶ୍ଚିମ ବାଂଲାଦେଶ ପାର୍ଶ୍ୱବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକାରେ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି। ଲଘୁଚାପର ପ୍ରଭାବରେ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ବର୍ଷା ଲାଗି ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଜନଜାତି ଲୋକଙ୍କର ବିକାଶ ଦ୍ୱାରା ରାଜ୍ୟର ସାମୂହିକ ବିକାଶ ସମ୍ଭବ କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଝାଡ଼ାବାନ୍ତି ବ୍ୟାପିଥିବା ନେଇ କେନ୍ଦ୍ରୀୟ ଦଳଙ୍କ ସହ ଆଲୋଚନା କଲେ ସ୍ୱାସ୍ଥ୍ୟ ସଚିବ। ଦୂଷିତ ପାଣିରୁ ଡାଇରିଆ ବ୍ୟାପିଥିବା ନେଇ ସୂଚନା। ଶ୍ରୀମନ୍ଦିର ଅଣସର ଗୃହରେ ଜ୍ୱରରେ ପୀଡ଼ିତ ଦାରୁବ୍ରହ୍ମ ପାଇଛନ୍ତି ସାମାନ୍ୟ ଉପଶମ। ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଶ୍ରୀ ଅଲାରନାଥ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଏବଂ ରାଜ୍ୟର ସମସ୍ତ ଜିଲ୍ଲାରେ ଦକ୍ଷିଣ ପଶ୍ଚିମ ମୌସୁମୀ ସକ୍ରିୟ। ଶୁକ୍ରବାର ପର୍ଯ୍ୟନ୍ତ ଲାଗି ରହିବ ବର୍ଷାର ପ୍ରଭାବ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।